శ్రీమద్భాగవతం తృతీయ స్కంధం 15వ అధ్యాయం శ్లోక 1 మైత్రే ఉపాసన. రాజాపత్యం దధార వర్షాణి శతం శంకమానా సురార్దనా ప్రజాపత్యం దత్తేజ దధారవర్షాణి శతం సంకమానా సురార్దనా శంకమానా సురార్దనా ప్రజాపత్యం మహాన్ ప్రజాపతిం కర తూ ఇంతు తత్ తేజ తాంకర శక్తిశాలి విద్య పర తేజ అన్యమానకర శక్తి అనం నష్టకరి దీప్తి కశ్యప ప్రతినిధి దధార ధారణ కరే వర్షాణి వర్ష శతం ఏకశ శంకమానా శంకిత వై సురార్దనా దేవపీడనా దేవపీడన శుభరణ బాద్ శ్రీ మైత్రముని కైలే విదుర కశ్యపంకర ఈ అభ్యర్థ విద్య నిశ్చిత భావే దేవగణకర పీడాదాయక హెబ ఎథిపై దేవగణ తాకు నష్ట కరిపారంది ఏ భయరే నీతి సంకేతిత వై ତାହା ଏକ ବର୍ଷ 100 ବର୍ଷ ପର୍ଯ୍ୟନ୍ତ ଧାରଣ କଲେ ଭଗବତୀ କୁହାଯାଉଛି ଯେ ମହାମୁନି ମୈତ୍ର ବିଦୁରଙ୍କୁ ବ୍ରହ୍ମାଦିଙ୍କ ସମେତ ଦେବଗଣଙ୍କର କାର୍ଯ୍ୟାବଳୀ ସମ୍ବନ୍ଧରେ ବୁଝାଇ କରି କହୁଛନ୍ତି ଯେତେବେଳେ ଦିତି ତାଙ୍କ ସ୍ୱାମୀଙ୍କଠାରୁ ଶୁଣିଲେ ଯେ ସେ ଯେଉଁ ପୁତ୍ର ଦ୍ୱୟଙ୍କୁ ତାଙ୍କ ଗର୍ଭରେ ଧାରଣ କରିଛନ୍ତି ସେମାନେ ଦେବତାମାନଙ୍କ ପ୍ରତି ପୀଡ଼ାଦାୟକ ହେବେ ସେତେବେଳେ ସେ ଖୁସି ହେଲେ ନାହିଁ ଭକ୍ତ ଓ ଅଭକ୍ତ ନାମରେ ଦୁଇ ଶ୍ରେଣୀର ମାନବ ଅଛନ୍ତି ଅଭକ୍ତମାନଙ୍କୁ ସୁର ବା ଦେବତା ବୋଲି କୁହାଯାଏ ଭୁଲ ଅଛି ଭକ୍ତମାନଙ୍କୁ ସୁର ବା ଦେବତା ବୋଲି କୁହାଯାଏ କୌଣସି ସୁସ୍ଥ ମସ୍ତିଷ୍କ ବିଶିଷ୍ଟ ପୁରୁଷ ବା ସ୍ତ୍ରୀ ଅଭକ୍ତଗଣ ଭକ୍ତମାନଙ୍କୁ ପୀଡ଼ା ଦେବାର କଥା ଶୁଣି ସହାୟ କରିପାରିବେ ନାହିଁ ସେଇଥିପାଇଁ ଦିଦି ସନ୍ତାନ ପ୍ରସବ କରିବା ନିମନ୍ତେ କୁଣ୍ଠାବୋଧ କଲେ ସେ 100 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କଲେ ଏପରି ଅପେକ୍ଷା କରିବାର କାରଣ ହେଉଛି ଅନ୍ତତଃ ସେହି ସମୟ ପର୍ଯ୍ୟନ୍ତ ଦେବତାମାନେ ପୀଡ଼ାରୁ ରକ୍ଷା ପାଇପାରିବେ तेणु ये 15 अध्याय शुरुआत में मंदिर मुख्य सुखा प्रताप जन्म निवेदन कर 15 अध्याय आरंभ करवा ए भगवान लीला तेरु आरंभ होती तेरु भगवान महादेव कथा आरंभ होती तेरु 18 6 अध्याय वर्णना करा जीवो तेणु ये जो बराहदेव लीला ये लीलें आम देखा कि भगवान जो आसुचर आम जाणी भगवान जन्म कर्म चमे दिव्य भगवान सब हूँ दिव्य भगवान किभ अवतार ग्रहण करेणु ये अवतार मान कथा शुणा द्वारा भागवतम षष्ठ स्कंद सरी प्रथम स्कंद आरंभ में स्वर्णकाशी मैंने ये जो छोट प्रश्न पचार थे गोटे प्रश्न हूँ अवतार मान विषय वर्णना करतु अवतार मान विषय जाणी नहीं जाना प्रकृत भगवान किए किए भगवान एत सस्ता नुंत भगवान आजिकल जमी चारिड़े भगवान सब अवतार होती कहुची कलिकाल कौन भगवान अवतार ना कि तथापि जो मैंने शास्त्र ज्ञान प्राप्त हो ना से कहते चारिड़े कलिगे भगवान बहुत अवतार हो तेणु से साधु शास्त्र गुरु ये तीनो कथा रही जहाँ साधु कहे शास्त्र भी कहे एवं से कथा ही गुरु ही कहे ये तीनो कथा जब ठीक है तेल से बुझा पड़ो जो सी ठीक तेणु ये भगवान अवतार बराह अवतार विषय 13-19 7 अध्याय वर्णना कर भगवान बराहर अवतार तेणु 13 अध्याय जो बराहदेव विषय ये दुईट अवतार अच्छा बराहदेव अवतार दुईट अच्छा ये वर्णना कर प्रथम बराहदेव जो आसिले आसिले से पृथ्वी को उत्तोलन करते किंतु तापर कारण स्वांगु मनु जो सृष्टि आरंभ करते कथा स्वांगु मनु जी की प्रथम मनु सी जो ब्रह्मा सृष्टि करने अन्य पुत्र मान कहले प्रजापति हाँपी कहले अन्य विशेष भाव में चारि कुमार जो रही सनक सनातन सनातन सनत कुमार से कथा को राजी हेले ना ग्रहण कले तेणु अन्य जिते ब्रह्मा निवेदन कले पुत्र अंतिम ब्रह्मा तर पुत्र को सृष्टि कले जी स्वयं मनु तक शरीर दुई भाग सृष्टि गोटे भाग मनु और गोटे भाग सतरूपा पत्नी तेनाली जो कहले तुम सृष्टि कर ये आरंभ कथा प्रथम मनु समय कथा तेणु से आसी नए हिरण्यकेशी को हिरण्यके सब आसी नए से कहले स्वयं मनु कहले पृथ्वी तो नहांती कौटी मुझे सृष्टि करी से ब्रह्मा चिंता कले ब्रह्मा नासिकार ये बराहदेव आेणु से प्रथम अवतार बराहदेव एवं आउ गोटे अवतार द्वितीय अवतार सी आसे कत सी ये हिरण्य को बध करने आसिले से पृथ्वी प्रसाद गत हो जाता एवं भगवान पृथ्वी को उत्तरण कर समय ये हिरण्याक्ष जा भगवान सहित युद्ध करने प्रस्तुत होती समक्ष तो योद्धा कहीं ना भगवान युद्ध कर प्रवृत्ति रही जन्मादेश सबकि भगवान आसु भगवान जो युद्ध प्रवृत्ति से क्या सहित युद्ध करेंगे वर्णना करते भीष्मदेव सहित से युद्ध करुले भीष्मदेव तापर भगवान जो स्तुति करते क्षमा प्रार्थना करभु मुझे युद्ध कली आप शरीर से रक्त श्राव करी कि प्रकृत भगवान किभि लगुच प्रभुपाद महाराज कहते कही जो भाव में आम भगवान पादपद्म पुष्प अर्पण करुदे से भाव में भीष्मदेव जो सर आघात करते भगवान को सही भाई लगुला भगवान ପୁଷ୍ପର ପ୍ରହାର ଲାଗୁଥିଲା, ପୁଷ୍ପ ପ୍ରହାର ବି ଲାଗୁଥିଲା ଭଗବାନ। ତେଣୁ ଭଗବାନର ଯୁଦ୍ଧ କରିବା ପ୍ରକୃତି ରହିଛି, ସେଥିପାଇଁ ଏ ଲୀଳାଟି ହେଇଛି, ବୁଝିବାକୁ ପଡ଼ିବ। ନହେଲେ ବୈକୁଣ୍ଠ ଲୋକ କେମିତି କାହାର ପତନ ହେବ? ଭଗବାନ କହିଲେ ନା, ଯଦ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ। ଯେଉଁଠି ଗଲେ କେହି ଫେରନ୍ତି ନାହିଁ, ତାହେଲେ ଜୟ ବିଜୟ କେମିତି ଆସିଲେ? ବୈକୁଣ୍ଠ ଲୋକ କେମିତି ଆସିଲେ? ସେଠି ଗଲେ ତ କେହି ଫେରନ୍ତି ନାହିଁ, ଏ ଭଗବାନଙ୍କ ଇଚ୍ଛାରେ ହେଇଛି ଏସବୁ। ଚାରି କୁମାରଙ୍କର କୋପ ଆସିଲା, କ୍ରୋଧ ଆସିଲା ଚାରି କୁମାରଙ୍କର। ସେମାନେ କ୍ରୋଧକୁ ଜୟ କରିପାରିନଥିଲେ କି? କ୍ରୋଧ ରଜଗୁଣରୁ ଆସେ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ। ଏ ଚାରି କୁମାର କ'ଣ ଏ ରଜଗୁଣରେ ଥିଲେ କି? ବୈକୁଣ୍ଠ ଲୋକରେ ଯାଇ ପହଞ୍ଚନ୍ତି, ତାଙ୍କର କେମିତି କ୍ରୋଧ ଆସିଲା, ଇଏ ମଧ୍ୟ ଭଗବାନଙ୍କ ଲୀଳା। ଜୟ ଏବଂ ବିଜୟ ସପ୍ତମ ଦ୍ୱାରରେ ଯିଏ ଥିଲେ, ସେ କାହିଁକି ଭଗବାନ ବାଧା ଦେଲେ? ସେ କ'ଣ ଜାଣିନାହାନ୍ତି ବୈକୁଣ୍ଠ ଲୋକରେ ଦ୍ୱନ୍ଦ୍ୱଭାବ ନାହିଁ? ପୁଣି ସେ କେମିତି ବାଧା ଦେଲେ? ନା, ସେ ମଧ୍ୟ ଭଗବାନଙ୍କ ଲୀଳା। ତେଣୁ ଏଇ ବରାହଦେବଙ୍କର ଆଉ ଗୋଟିଏ ଅବତାର, ଏ ଦୁଇଟି ଯାକ ଅବତାର ମିଶେଇକିରି କହିଦେଲେ ମୈତ୍ରୀମାନେ ବିଦୁରଙ୍କୁ। ତେଣୁକରି ବିଦୁର ଜାଣିବା ପାଇଁ ଚାହିଁଲେ, ବିସ୍ତାର ଭାବେ ବର୍ଣ୍ଣନା କରିବା ପାଇଁ କହିଲେ, ଅନୁରୋଧ କଲେ। ତେଣୁ ମୈତ୍ରୀମୁନି ଏଟାକୁ କହୁଛନ୍ତି। ଏ ଦ୍ୱିତୀୟ ଥର ଯେଉଁ ବରାହ ଅବତାର ଆସିଥିଲେ ସେ ବିଷୟରେ କୁହାଯାଉଛି। ତେଣୁ ଏଇଟାକୁ ବିସ୍ତାର ଭାବରେ 13-19 ଏ 7ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ଆମେ ଗତ ଅଧ୍ୟାୟରେ ଶ୍ରବଣ କଲେ କିଭଳି ଅସମୟରେ ଦିଦି କଶ୍ୟପ ତାଙ୍କର ସ୍ୱାମୀଙ୍କ ସହିତ ସଙ୍ଗ କରିଥିଲେ, ଯେଉଁଥିପାଇଁ କି ସେ ଜାଣିଲେ ଯେ ତାଙ୍କର ଯେଉଁ ଗର୍ଭରେ ଦୁଇଟି ସନ୍ତାନ ଆସିବେ ସେ ଅସୁର ହେବେ ଏବଂ ବହୁତ ପୀଡ଼ନକ ହେବେ। ଦେବତାମାନଙ୍କ ପ୍ରତି, ବ୍ରାହ୍ମଣମାନଙ୍କ ପ୍ରତି, ସାଧାରଣ ଲୋକମାନଙ୍କ ଯୁବମାନଙ୍କ ପ୍ରତି, ସ୍ତ୍ରୀ ଲୋକମାନଙ୍କ ପ୍ରତି ପୀଡ଼ାଦାୟକ ହେବେ। ଅସୁର ସ୍ୱଭାବ ଲକ୍ଷଣ ଏଇଟା। ଅସୁର କହିଲେ ସେ ସମସ୍ତଙ୍କର ପ୍ରତି କାହା ପ୍ରତି ସେ ଉପକାର କରିବେ ନାହିଁ, ଅପକାର କରିବେ। ନିଜର କେମିତି ଉପକାର ହେବ, ଅନ୍ୟ ପ୍ରତି ମରିଯାଆନ୍ତୁ, କିନ୍ତୁ ଆମର କେମିତି ମୁଁ ସୁଖରେ ରହିବି, ଆନନ୍ଦରେ ରହିବି, ଇଏ ହେଉଛି ଅସୁର ସ୍ୱଭାବ। ଭଗବତ ସରସ୍ୱତୀରେ ଭଗବାନ ବିସ୍ତାର ଭାବେ ବର୍ଣ୍ଣନା କଲେ ଅସୁର ସ୍ୱଭାବ ସଂକ୍ରମଣ ଲକ୍ଷଣ। ଏବଂ ବିଶେଷ ଭାବରେ ଅସୁର କହିଲେ କେଉଁମାନେ, ନା ଯେଉଁମାନେ ସୁର ଏବଂ ଅସୁର ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି। ଦୌ ବହୁତ ସ୍ୱର୍ଗୀୟ ଲୋକେଶ୍ୱିନ ଦୈବ ଅସୁର ଏବଚ। ବିଷ୍ଣୁ ଭକ୍ତ ଭାବେ ଦୈବ, ଅସୁରସ୍ତ ବିପର୍ଯ୍ୟୟ। ଦୁଇ ପ୍ରକାର ଲୋକ ଅଛନ୍ତି, ଦୌ ବହୁତ ସ୍ୱର୍ଗୀୟ ଲୋକେଶ୍ୱିନ ଦୈବ ଅସୁର ଏବଚ। ଜଣେ ହେଉଛନ୍ତି ଦୈବ ବା ସୁର, ଆଉ ଜଣେ ହେଉଛନ୍ତି ଅସୁର। ସୁର କହିଲେ କିଏ, ନା ବିଷ୍ଣୁ ଭକ୍ତ ଭାବେ ଦୈବ, ଭଗବାନ ବିଷ୍ଣୁଙ୍କର ଜଣେ ଭକ୍ତ ସେମାନେ ହେଉଛନ୍ତି ଦୈବ ବା ସୁର। ତେଣୁ ଅସୁର ତତ୍ ବିପର୍ଯ୍ୟୟ, ଅସୁର କହିଲେ କିଏ, ନା ଯିଏ ସୁରମାନଙ୍କ ବିରୁଦ୍ଧ କରିବେ, ଯିଏ ବିଷ୍ଣୁଙ୍କର ବିରୋଧ କରିବେ, ବିଷ୍ଣୁଙ୍କର ଶରଣ ଯିବେ ନାହିଁ, ସେମାନେ ହେଉଛନ୍ତି ଅସୁର। ଭଗବତ ଗୀତାରେ ମଧ୍ୟ ଭଗବାନ ଶ୍ରୀତା କହିଲେ, ଷୋଡ଼ ଅଧ୍ୟାୟରେ ଭଗବାନ କହୁଛନ୍ତି ଦୈବ ଅସୁର ବିଭାଗ ଯୋଗ। କାହିଁକି କହିଲେ, ନା 15 ଅଧ୍ୟାୟରେ ଭଗବାନ ଏ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ବୋଲି ତୁଳନା କରିଦେଲେ। ଉର୍ଦ୍ଧ ମୂଳ ମଲ ଶାଖ ନଶ୍ୱତମ ପ୍ରାବୁରଭ୍ୟମ ଛନ୍ଦାସି ଦେଶ କର୍ଣ୍ଣାଣି ଜଷ୍ଟମ ବେଦ ସର୍ବେଦେବୀ। ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ସହିତ ତୁଳନା କଲେ, ଯେଉଁର ବୃକ୍ଷର ମୂଳ ସବୁ ଉର୍ଦ୍ଧକୁ, ଶାଖା ପ୍ରଶାଖ ସବୁ ତଳକୁ ରହିଛି। ତେଣୁ ଯେତେବେଳେ ଭୌତିକ ଜଗତକୁ ଗୋଟେ ବୃକ୍ଷ ସହିତ ତୁଳନା କଲେ, ତେଣୁ ସ୍ୱାଭାବିକ ଭାବରେ ଅର୍ଜୁନଙ୍କ ମନରେ ପ୍ରଶ୍ନ ଆସିବ, ପ୍ରଭୁ ଏ ଭୌତିକ ଜଗତକୁ ବୃକ୍ଷ ଯଦି କହିଲେ ତାହେଲେ ବୃକ୍ଷର ଫଳ କ'ଣ? ତେଣୁ ଷୋଡ଼ଶ ଅଧ୍ୟାୟରେ ସେ ବୃକ୍ଷର ଫଳ ବିଷୟରେ କହୁଛନ୍ତି। ଦୁଇ ପ୍ରକାର ଫଳ ରହିଛି ଏ ଭୌତିକ ଜଗତ ବୃକ୍ଷରେ, ଦୁଇ ପ୍ରକାର ଫଳ ରହିଛି। ଗୋଟେ ହେଉଛି ଦୈବ ଫଳ, ଦୈବୀ ଗୁଣ, ଆଉ ଗୋଟେ ହେଉଛି ଅସୁର ଫଳ ବା ଅସୁର ଗୁଣ, ଅସୁର ସ୍ୱଭାବ ସମ୍ପନ୍ନ, ଅସୁର ସ୍ୱଭାବ ଗୁଣ ସବୁ ରହିଛି। ତେଣୁ ପ୍ରଥମେ ଭଗବତ ଗୀତାରେ 3 ଶ୍ଲୋକରେ, 16 ଅଧ୍ୟାୟରେ 3 ଶ୍ଲୋକରେ ଦୈବ ଗୁଣ ବିଷୟରେ କହିଦେଲେ। କାହିଁକିନା ତା ପୂର୍ବରୁ ଦୈବ ଗୁଣ ବିଷୟରେ ଆଗରୁ କହିସାରିଛନ୍ତି, ଭଗବତ ଗୀତା 2 ଅଧ୍ୟାୟରେ କହିଛନ୍ତି, 55-72 ଏ 18 ଶ୍ଲୋକରେ କହିଛନ୍ତି, 12 ଅଧ୍ୟାୟରେ କହିଛନ୍ତି, 14 ଅଧ୍ୟାୟରେ କହିଛନ୍ତି, ଦୈବ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି। ଅସୁର ବିଷୟରେ କୁହା ନଥିଲା, ତେଣୁ ଅସୁର ବିଷୟରେ ଭଗବାନ କହୁଛନ୍ତି। যে দৈবী সম্পদ বিমুখ্যায় নিবন্ধায় শ্রীমাতা দৈবী গুণ এবং অসুর গুণ বিষয়ে যে বর্ণনা করছেন ভগবান কৌশল অর্জুন এই দৈবী গুণ হচ্ছে কোণ না ইয়ে বন্ধন করব আমি ভৌত জগতের বন্ধন করব কিন্তু দৈবী গুণ আমি মুখ্য করব দৈবী গুণ দ্বারা যদি আমি দৈবী গুণ গ্রহণ করা বা অভ্যাস করা তাহলে আমি ভৌত জগতের মুক্তি পাওয়া উপযুক্ত হয়ে যাওয়া দৈবী গুণ বিমুখায় নিবন্ধ শ্রীমতা অসুরী গুণ সঙ্গে রয়েছে ইয়ে আমি বন্ধন করব ভৌত জগতের তেমন অর্জুন চিন্তা করছেন মোর দৈবী গুণ না অসুরী গুণ তেমন ভগবান জাঁপারে সমস্ত অন্তর্জামী হৃদয় কথা জাঁতি তেমন সে কেন অর্জুন মা সূচ তুমি সূচনা কর না তোমার সব দৈবী গুণ সব রয়েছে সম্পদম দৈবী অভিজাত ভারত মা সূচ দৈবী সম্পদ বিমখায় নিবন্ধায় শ্রীমতা মা সূচ সম্পদম দৈবী অভিজাত ভারত এ ভারত তুমি শ্রেষ্ঠ ভরতকর বংশরে আসছ যুষ্মদঙ্ক পুত্র যে ভরত তাঁকর বংশরে তুমি আসছ তেমন তোমার সব ভাল গুণ রয়েছে মা সূচ তুমি সূচনা কর না তোমার অসুর গুণ অছি সূচনা কর না তুমি যদি যুদ্ধ করছ এ মো নির্দেশ তুমি করব যুদ্ধ তেমন অসুর স্বভাব সম্পর্ক বিষয়ে ভগবান বিস্তার ভাবে বর্ণনা কলে ষোল অধ্যায়ে তেমন মুখ্য অসুর মুখ্য লক্ষণ হচ্ছে কোণ না ত্রিবিধং নরক সেদং দ্বারং নাশন আত্মন কাম ক্রোধ তথা লোভ তসমাত এতদ্রয়ং ত্যজেত যেতে অসুর গুণ সব রয়েছে তা ভিতরে মুখ্য হচ্ছে তিনোটি এ তিনোটি কোণ হব না তিনোটি হচ্ছে ন্যাশনাল হাইওয়ে রাজরাস্তা নরককে যাবার রাজরাস্তা ত্রিবিধং নরক সেদং দ্বারং নাশন আত্মন আমার আত্মাকে বিনাশ করা আমি বিনাশ করা এ তিনোটি হচ্ছে মুখ্য অসুর গুণ রয়েছে কোণ কোণ সে অর্জুন মনে প্রশ্ন হব এবং ভগবান কিন্তু কাম ক্রোধ তথা লোভ তসমাত এতদ্রয়ং ত্যজেত তেমন এই তিনোটি তুমি ত্যাগ কর এই তিনোটি তেমন এইভাবে ভাবে অসুর স্বভাব বিষয়ে বর্ণনা করা যাব এবং অসুর স্বভাব হচ্ছে কোণ না সে সবুলে ভগবানকে বিরোধ করবে যে ভগবান সপোর্টর হবে তাঁকে বিরোধ করবে আন্টি পার্টি সে বিজেপি যে রয়েছেন শাসন শাসক দল রয়েছেন অপোজিশন যে হবে সে তাঁকে বিরোধ করবে সেইভাবে ভাবে ভগবান যে ভক্ত যেমন দেবতা সে রুলর রুলিং পার্টি সে শাসন করবে ভগবান নির্দেশে সমস্ত যা যা আবশ্যকতা সে পূরণ করবে দেবতা মানে ভগবান কোনা তুমি অসুর মানুষ পূজা কর ভগবান কে তুমি দেবতা মানুষ পূজা কর ভগবদ্গীতার তৃতীয় অধ্যায়ে কৌশল ভগবান দেবান ভাবেতানীন তে দেবা ভাবয়ন্তু ভ পরস্পর ভাবয়ন্ত শ্রেয়ম পরম অবাপসত ইষ্টান ভগবান ইব দেবা দাস্যন্ত যজ্ঞ ভাবিতা তেই দত্তন প্রদায়ক যে ভুক্তি তেন বেশ আমার যা যা আবশ্যকতা রয়েছে ভগবান যদি পূরণ করছেন কিন্তু দেবতা মানক মাধ্যমে পূরণ করছেন দেবান ভাবতানীন এবং আমি মধ্যে দেবতা মানকর যে রয়েছে তাঁকর মধ্যে আবশ্যকতা আমি মধ্যে পূরণ করছে কিভাবে না যজ্ঞ মাধ্যমে তেমন এইভাবে ভাবে দেবতা মানে যে আমি জল অগ্নি বায়ু এসব দৌঁছেন প্রদান করছেন আমার সরকার দৌঁছেন ইলেকট্রিসিটি তাপাই নেছেন বিল নেছেন মাসে মাস বিল দেওয়া পড়ছে জল দেছেন সে পয়সা নেছেন কিন্তু সরকার যে রয়েছেন বিশ্ব সরকার যে ভগবান সে যে প্রদান করছেন আমি জল বা বায়ু দেছেন বায়ু নহলে আমি মৃত্যুবরণ করা গোটে সেকেন্ড যদি নিঃশ্বাস ন নেওয়া তাহলে মৃত্যুবরণ করা তার যদি বিল আসবে কেতে আসবে কেতে টাকা বিল আসবে বায়ু অক্সিজেন যে দিয়েছি আমি শিশুকান্ত গৌরবন্ধু স্বামী মহারাজ কুলে যে জাপানের লোক মানে অম্লজান কিনুছেন নিঃশ্বাস নেওয়া আস্তে আস্তে সে ভুবনেশ্বর মধ্যে সেই অবস্থা আসিযোগ এত পলিউশন হয়ে গেল নিঃশ্বাস অক্সিজেন মধ্যে শুদ্ধ অক্সিজেন মিলব না সব পলিউশন হয়ে যাব তেমন এই যে ভগবান প্রদান করছেন তার যদি বিল আমি ভরবা কেতে দেওয়া কেতে টাকা দেওয়া ভগবান সব ফ্রি দেছেন ଦେବତାମାନଙ୍କ ଦ୍ୱାରା ଦେଉଛନ୍ତି, ତାହାର ଆମର ମୂଲ୍ୟ କ'ଣ ଦେବାକୁ ପଡ଼ିବ ନା ଆମକୁ ଏଇ ଯଜ୍ଞ ମାଧ୍ୟମରେ ଦେବତାମାନଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ିବ। ଦେବଯଜ୍ଞ ରହିଛି, ବିଭିନ୍ନ ପ୍ରକାର ଯଜ୍ଞ ରହିଛି, ତେଣୁ ଏଇଟା ତୁମେ ନ କରିବେ ସ୍ୱାସ୍ଥ୍ୟ ଏବସ ସେମାନେ ହେଉଛନ୍ତି ଚୋର, ତେଣୁ ସେମାନେ ଦଣ୍ଡିତ ହେବେ। କିଭଳି ଭାବରେ ନା ଆମର ଯେଉଁ ଧନ ଅଛି ଆମେ ଯଦି ଏହିଭଳି ଭାବରେ ଖର୍ଚ୍ଚ ନ କରିବା ତାହେଲେ ଯଜ୍ଞ ପାଇଁ ଖର୍ଚ୍ଚ ନ କରିବା ତାହେଲେ ତସ୍କରମାନେ ନେଇଯିବେ, ଚୋରମାନେ ନେଇଯିବେ, ରୋଗ ଇତ୍ୟାଦି ମାଧ୍ୟମରେ ଡାକ୍ତରମାନେ ନେବେ, ଏହିଭଳି ଭାବରେ ଆମର ଧନ ଖର୍ଚ୍ଚ ହେବ। ତେଣୁ ଏଇ ଯେଉଁ ଅସୁର ଗୁଣ ସବୁ ରହିଛି, ଅସୁରଙ୍କର ମୂଳ ମୁଖ୍ୟ ହେଉଛି ସେମାନେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ। ଅସତ୍ୟଙ୍ଗ ପ୍ରତିଷ୍ଠାନ୍ତେ ଜଗତ ଆହୁର ଅନିଶ୍ୱରମ, ଜଗତରେ କିଛି ଈଶ୍ୱର ନାହାନ୍ତି। ଏ ଯେଉଁ ବୈଦିକ ଶାସ୍ତ୍ର ସବୁ ରହିଛି ଏ ଅସତ୍ୟ, ଆଦୌ କୌଣସି ସତ୍ୟତା ନାହିଁ। ଜଗତ ଆହୁର ଅନିଶ୍ୱରମ, ଇଏ ଭୌତିକ ଜଗତ କିଭଳି ହେଇଛି ନା କାମ ଏଥିରୁ ହେଇଛି, ପୁରୁଷ ସ୍ତ୍ରୀ ଆକର୍ଷଣରୁ ଏ ଭୌତିକ ଜଗତ ସୃଷ୍ଟି ହେଇଛି। ଯେତେ ବୈଜ୍ଞାନିକମାନଙ୍କର ଯେତେ ସବୁ ସୃଷ୍ଟିର ବିଷୟରେ ବର୍ଣ୍ଣନା କରାହେଇଛି, କେହି କହୁନାହାନ୍ତି ଭଗବାନଙ୍କଠାରୁ ଆସିଛି ବୋଲି, କାରଣ ଇଏ ଅସୁର ସ୍ୱଭାବ ସମ୍ପନ୍ନ ଲକ୍ଷଣ, ବୈଜ୍ଞାନିକ ମଧ୍ୟ ସେହି ସ୍ୱଭାବ ରହିଛି। ସେମାନେ ଏପର୍ଯ୍ୟନ୍ତ ସ୍ଥାପନ କରିପାରୁନାହାନ୍ତି ଏ ଭୌତିକ ଜଗତ ଭଗବାନଙ୍କଠାରୁ ଆସିଛି ବୋଲି, ଏବଂ କୋଟିଏ ବର୍ଷ ପରେ ମଧ୍ୟ ସେ ସ୍ଥାପନ କରିପାରିବେ ନାହିଁ, କାରଣ ଅସୁର ସ୍ୱଭାବ ସମ୍ପନ୍ନ, ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ବ୍ରହ୍ମାସକ୍ତା କହୁଛନ୍ତି, ପନ୍ଥାସ୍ତୁ କୋଟି ଶତବତ୍ସର ସମ୍ପ୍ରଗମ୍ୟ ବାୟୋ ରଥାପି ମନସୋ ମୁନିପୁଙ୍ଗବାନ ସୋପ୍ୟସ୍ତି ଯତ୍ ପ୍ରପଦ୍ୟ ଶୂନ୍ୟ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମ। ଶହେ କୋଟି ବର୍ଷ ଧରି ମଧ୍ୟ ସେମାନେ ଗବେଷଣା କରି ଚାଲିଲେ ମଧ୍ୟ, ଯେତେ ନୋବେଲ ପ୍ରାଇଜ୍ ଯେତେ ଯାହା ଦିଆହେଲେ ମଧ୍ୟ ସେମାନେ ଜାଣିପାରିବେ ନାହିଁ ଯେ ଭଗବାନଙ୍କ ଠାରୁ ଆସିଛି ବହୁତ ଜଗତ। ରିସର୍ଚ୍ଚ ଚାଲିଛି, ମଧ୍ୟରେ କିଛି ବର୍ଷ ତଳେ ଫ୍ରାନ୍ସରେ ବମ୍ ଏକ୍ସପ୍ଲୋଜନ୍ କରୁଥିଲେ ଜାଣିବା ପାଇଁ ଭୌତିକ ଜଗତ ସୃଷ୍ଟି କିଭଳି ହେଇଛି। ଏପର୍ଯ୍ୟନ୍ତ ସେମାନେ ଜାଣିନାହାନ୍ତି ଯେ ଏ ଭୌତିକ ଜଗତ ଭଗବାନଙ୍କର ଆସିଛି। ତେଣୁ ଯାହା ହେଉ, ଏଇ ଯେଉଁ ଅସୁର ସ୍ୱଭାବ ସମ୍ପନ୍ନମାନଙ୍କର ଲକ୍ଷଣ ହେଉଛି ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ, ଅନ୍ୟମାନଙ୍କ ଶରଣରେ ଯିବେ କିନ୍ତୁ ଭଗବାନଙ୍କ ଶରଣରେ ଯିବେ, ନିଜକୁ ଭଗବାନ ବୋଲି ଘୋଷଣା କରିବେ। ବେଣ ମହାରାଜ ଯେଭଳି ଭାବରେ ନିଜକୁ ଭଗବାନ ବୋଲି ସ୍ଥାପନ କଲେ, ହିରଣ୍ୟକଶିପୁ, ହିରଣ୍ୟାକ୍ଷ, ଯେତେ ଅସୁର ରାବଣ ଏମାନେ ସବୁ ଭଗବାନଙ୍କ ଶରଣରେ ଯିବେ ନାହିଁ, ଏବଂ ଭଗବାନ ପ୍ରତି ଯୁଗରେ ଆସି ସେମାନଙ୍କୁ କ'ଣ ତାଙ୍କୁ ପରିତ୍ରାଣାୟ ସାଧନା ବିନାଶାୟ ତ ଦୁଷ୍କୃତା, ତାଙ୍କୁ ଦୁଷ୍କୃତମାନଙ୍କୁ ବିନାଶ କଲେ ମଧ୍ୟ ତଥାପି ଏଇ ଯେଉଁ ଦୁଷ୍କୃତମାନଙ୍କର କେବେ ହେଲେ ସେ ଲୋପ ହେଉନାହାନ୍ତି, ଅସୁର ସ୍ୱଭାବ ସବୁବେଳେ ପାଇଁ ରହିଛି। ଏପର୍ଯ୍ୟନ୍ତ ମଧ୍ୟ ଅଧିକାଂଶ ଲୋକ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, କାରଣ ସେମାନେ ଭାବନ୍ତି ଏ ଭଗବାନ ଏ ସବୁ ମିଥ୍ୟା କଳ୍ପନା ସବୁ ରହିଛି। ତେଣୁ ଏ ଅସୁର ସ୍ୱଭାବ ସମ୍ପନ୍ନ ଲକ୍ଷଣ ଦ୍ୱିତୀୟ, ସେଥିପାଇଁ କ'ଣ କଲେ ନା ପ୍ରଜାପତ୍ୟଙ୍କୁ ତତ୍ତେଜ, ପ୍ରଜାପତ୍ୟ ପ୍ରଜାପତିଙ୍କ ପୁତ୍ର ହେବେ, ପ୍ରଜାପତ୍ୟ ସେ ଭଗବାନଙ୍କ ତେଜ, ସରି କଶ୍ୟପଙ୍କର ତେଜ ବହୁତ ଶକ୍ତିଶାଳୀ ତେଜ, କାରଣ ସେ ସେଇଭଳି ଭାବରେ ତପସ୍ୟା କରିଛନ୍ତି, କଶ୍ୟପମୁନି ସେଇଭଳି ଭାବରେ ତପସ୍ୟା କରୁଛନ୍ତି, ତପସ୍ୟାର ସମାଧିଗ୍ରସ୍ତ ଥିଲେ ସେହି ସମୟରେ ଯେ ତାଙ୍କ ସହିତ ସଙ୍ଗ କରିଥିଲେ, ତପସ୍ୟା ମାଧ୍ୟମରେ ସେ ପୁତ୍ରକୁ ସୃଷ୍ଟି କରିଛନ୍ତି, ଯଦିଓ ଅସମୟରେ ହେଇଛି କିନ୍ତୁ ତାଙ୍କର ତପସ୍ୟା ବି ହେଇଛନ୍ତି। ତେଣୁ ଏ ତେଜ ଯେଉଁ ରହିଛି କଶ୍ୟପ ରାଜାପତ୍ୟଙ୍କ ତେଜ, ଇଏ ହେଉଛି ପର ତେଜ ହନନ ଦିତି, ଦିତି ଚିନ୍ତା କରୁଛନ୍ତି ଏ ଦିତିଙ୍କର ଗର୍ଭରେ ଆଶ୍ରୟ ନେଇଛନ୍ତି, ଏ ପର ତେଜ ହନନ ଅନ୍ୟମାନଙ୍କ ତେଜକୁ ନିଷ୍କ୍ରିୟ କରିଦେବ, ନିସ୍ତେଜ କରିଦେବ, ଏତେ ତେଜ ଶକ୍ତିଶାଳୀ ତେଜ ସିଏ ଆସିଛନ୍ତି କଶ୍ୟପଙ୍କର ତେଜ। ତେଣୁ ସେ କ'ଣ କରୁଛନ୍ତି ନା ଦଧାର ବର୍ଷାଣି ସଦମ, ଶହେ ବର୍ଷ ଧରି ଗୋଟିଏ ଗର୍ଭରେ ସାଧାରଣତଃ ଆମର ଦଶ ମାସ ରହୁଛନ୍ତି ଗର୍ଭରେ ସନ୍ତାନ ରହୁଛନ୍ତି, ଭଗବାନ ଆଠ ମାସ ଗର୍ଭରେ ରହିଥିଲେ, ଚୈତନ୍ୟ ମହାପ୍ରଭୁ ତେର ମାସ ଗର୍ଭରେ ରହିଥିଲେ, ଏଭଳି ବହୁତ ରହିଛି। ସୁଖଦେବ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀ ଷୋହଳ ବର୍ଷ କାଳ ରହିଗଲେ ମାଆଙ୍କ ଗର୍ଭରେ, କାରଣ ସେ ଚାହୁଁନଥିଲେ ଆସିବା ପାଇଁ, କାହିଁକି ନା ଯେହେତୁ ଏ ଭୌତିକ ଜଗତକୁ ଆସିଲେ ଭୌତିକ ଜଗତର ମାୟାରେ ପଡ଼ିଯିବେ। ତାଙ୍କର ପିତା ବ୍ୟାସଦେବ ଯେତେ ତାଙ୍କୁ ଅନୁରୋଧ କଲେ ମଧ୍ୟ ସେ ଆସିଲେ ନାହିଁ, ତେଣୁ व्यासदेव गले द्वारका भगवान को अनुरोध करे, भगवान आसे आश्वासन देले, सुखदेव गोस्वामी आसिले, मातृगर्भरु आसिले, एवं आसी सांगे सांगे चलने प्रवज्ञा कर चलने बण को चलीगले। तेणु यह भाव बहुत दृष्टांत रही प्रहलाद महाराज तक मातृगर्भ में बहुत वर्ष काल रही ये वर्ष काल हिरण्यकशिप मंदर पर्वत जो तपस्या करुले बहुत वर्ष काल तपस्या करते सी वर्ष काल माँ को गर्भ रही कयादी गर्भ रहीगले जो मान शक्ति संपन्न रही से सब करें असंभव को संभव करें तेणु दीतिकर से भाव शक्ति ता कश्यप मुनि कृपार जहाँ भी हो से चाहून पुत्र को प्रसव करने कहीं शहे वर्ष धारण कले कहीं संकमान सुराटना भय करगले देवता मान को यो करे पीड़न करे देवता मैंने पीड़न करे सुराटना विश्वनाथ चक्रपुटा को कौन विष्णु हत्या करेंगे से शुनी पति कही कथा विष्णु हत्या करेंगे तेणु मत से भय करुले जदि से खुशी होते जे भगवान हाथ में हत्या हे कि तथापि कौन से माँ चाहे ना तार पुत्र दुजन मृत्युवरण कर भगवान के हाथ मृत्युवरण कले से चाहे ना सागे सागे मृत्युवरण कर तेणु शहे वर्ष काल रही धरिकी रखिले सुराट धना तेणु देवता मान पीड़न करेंगे यहीटा को आवॉइड करने को डिले करने विलंब करने शहे वर्ष धरिक रखिले गड़बड़ रखिले तेणु ये आप वर्णना करो रखिए ताद्वारा कौन हम चारे सब देवता मैंने भय करेंगे अंधकार छाइज अंधकार छाइज देवता मैंने मतलब भय करेंगे प्रभु ये कहीं अंधकार है ब्रह्मा को जीवे तेणु देवता मानकर भय देखी ब्रह्मा कह कारण होता ब्रह्मा जानते ये हम भगवान ब्रह्मा प्रतिदिन घटना यहाँ भगवान ब्रह्मा जानती प्रतिदिन जो रही एक हजार द्वितीय युग एक हजार द्वितीय युग प्रतिदिन भगवान आसती प्रतिदिन शहे पचीस वर्ष का लीला करती भगवान विभिन्न अवतार सब आसती तेणु ब्रह्मा जानती अतीत वर्तमान भविष्य से जानती नारद मुनि कहते भागवत प्रत्यक्ष पंचम अध्याय ये न भारती में आम ये पुत्र नारद मोर कथा केवल मिथ्या हम ना मृषा लभते मृषा लभ्यते मोर भगवान कथा ब्रह्मा कथा केवल मिथ्या हम ना कारण से कहीं मिथ्या हम ना ना से भगवान को उत्कंठार सहित तो भगवान को धारण कर ब्रह्मा कह नारद जे न भारत में अंग नृत्यस्कंदर यहाँ कह जाए तेणु से कहीं से नृत्यस्कंदर जो पचारे नारद मुनि पचारे जे आपण किभ सब ये हाँ षष्ठ अध्याय कह नृत्यस्कंद षष्ठ अध्याय जे आपण जो सृष्टि करता आपण कह ध्यान कर प्रश्नर उत्तर में ब्रह्मा कथा कहे जे हे पुत्र न भारती में अंग मुसुपलक्षते ब्रह्मा जहाँ कहे से केवल मिथ्या हे ना मुसुपलक्षते न भारती भारती सरस्वती दिवार अच्छा तेणु न वे क्वचिन में मनसो मूषा गति मोर मन केवल मिथ्या गति प्राप्त हमें ना मोर मन
जय श्री राधा की जय
तेणु से कहते न मे ऋषिकाणी पतंती असत्पथे ब्रह्मा कहते मोर ऋषिकाणी मोर इंद्रिय मैंने केवल असत्पथे पतन हमें ना କାହିଁକି ଏସବୁ ହୁଏନି? ନାରଦମୁନିଙ୍କ ମନରେ ଯଦି ଚିନ୍ତା ଆସିବ, ବ୍ରହ୍ମା କହୁଛନ୍ତି ଜନ୍ମେ ହୃଦ ଉତ୍କଣ୍ଠାବତ୍ ଧୃତ ହରି,
ଯାହାଙ୍କ ହୃଦୟରେ ହରି ରହିଛନ୍ତି,
ଉତ୍କଣ୍ଠାବତ୍ ଧୃତ ଧାରଣ କରିଛନ୍ତି। ଯଦିଓ ସମସ୍ତଙ୍କ ହୃଦୟରେ ଭଗବାନ ଅଛନ୍ତି, କିନ୍ତୁ କେତେଜଣ ତାଙ୍କୁ ଉପଲବ୍ଧି କରୁଛନ୍ତି ଭଗବାନ ଅଛନ୍ତି ବୋଲି। କିନ୍ତୁ ବ୍ରହ୍ମା ଭଗବାନଙ୍କର ସେବାରେ ରହିଛନ୍ତି, ସତତ ରହିଛନ୍ତି, ଉତ୍କଣ୍ଠାବତ୍ ହୃଦୟ ଦ୍ରୁତ ମୁଁ ଧାରଣ କରିଛି, ଭଗବାନ ଧାରଣ କରିଛି। ତେଣୁ ଆମର ଯେଉଁ ବଦ୍ଧ ଜୀବ ଏବଂ ମୁକ୍ତ ଜୀବ ଭିତରେ ଏ ହେଉଛି ତଫା। ବଦ୍ଧ ଜୀବର ଚାରୋଟି ଦୋଷ ରହିଛି, ଭ୍ରମ, ପ୍ରମାଦ, ବିକ୍ରଳିପ୍ସା, କରୁଣାପାଠ, ଇଏ ହେଉଛି ବଦ୍ଧ ଜୀବର ଲକ୍ଷଣ, ଚାରୋଟି ଦୋଷ। କିନ୍ତୁ ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏହିସବୁ। ଯେଉଁମାନେ ବିଜ୍ଞ ବ୍ୟକ୍ତି, ଯେଉଁମାନେ ଭଗବାନ ଭକ୍ତ, ସେମାନଙ୍କର ପାଖରେ ଏ ଦୋଷ ଦେଖାଯାଏ ନାହିଁ, ଦୋଷ ଏହି ସବୁ ନଥାଏ, ତାଙ୍କର ଭ୍ରମ ନଥାଏ, ଭୁଲ ହେଇଗଲା ଟୁ ଏରେ ଯେଉଁମାନେ କୁହାଯାଉଛି ଇଂରାଜୀରେ କୁହାଯାଏ, ଭୁଲ କରିବା ସ୍ୱାଭାବିକ। କିନ୍ତୁ ଯେଉଁମାନେ ମୁକ୍ତ ଯିବ ତାଙ୍କର ଭୁଲ ନଥାଏ, ଲାଗିବ ଭୁଲ ବୋଲି, କିନ୍ତୁ ସେଇଟା ଭଗବାନଙ୍କ ଲୀଳା, ଭଗବାନ ଲୀଳାରେ ସେଇଟା ହେଇଯିବ। ଯେମିତି କୋପ କଲେ ମୁନିମାନେ କୋପ କଲେ କାହା ପ୍ରତି ନା ଯଦୁବଂଶ ପ୍ରତି କୋପ କଲେ, ଯଦୁମାନେ ଶାମ୍ବକୁ ଗୋଟେ କନ୍ୟାବେଶ କରି ଆସି ପହଞ୍ଚିଗଲେ ପିଣ୍ଡାରିକ କ୍ଷେତ୍ରରେ, ଦ୍ୱାରକାର ନିକଟବର୍ତ୍ତୀ ପିଣ୍ଡାରିକ କ୍ଷେତ୍ରରେ ଆସି ପହଞ୍ଚିଗଲେ, ଏବଂ ମୁନିମାନେ ସବୁବେଳେ ସେଇଠି ରୁହନ୍ତି, କାରଣ ଭଗବାନ ସେଇଠି ରହିଛନ୍ତି, ଭଗବାନ ଦର୍ଶନ କରିବେ, ଭଗବାନ କଥା ଶ୍ରବଣ କରିବେ, ଭଗବାନ କିଭଳି ଲୀଳା ସବୁ ରହିଛି ଦର୍ଶନ କରିବେ, ଆମେ ସବୁବେଳେ ପାଠ କରୁଛେ ଭଗବାନ ବିଷୟରେ। କିନ୍ତୁ ସେଠି ସିଧାସଳଖ ଭଗବାନଙ୍କ ଦର୍ଶନ କରୁଛନ୍ତି, ଭଗବାନ ଲୀଳା ଶ୍ରବଣ କରୁଛନ୍ତି ସିଧାସଳଖ। ଯେମିତି ଭଗବତ ଗୀତା ଯେତେବେଳେ ସଂଜୟ କହୁଛନ୍ତି, ସେତେବେଳେ ସେ ସିଧାସଳଖ ଭଗବାନଙ୍କୁ ଶ୍ରବଣ କରୁଛନ୍ତି, ଅନ୍ତିମରେ କହିବେ ସେ କଥା ଧୃତରାଷ୍ଟ୍ରକୁ, ଇଚ୍ଛାମ ବାସୁଦେବସ୍ୟ ସମ୍ବାଦମିମ ଅଶ୍ରୋଷଣ ଅଦୃତମ ବ୍ରହ୍ମର୍ଷଣମ ବ୍ୟାସପ୍ରସାଦ ସୁତବାନ ଏତଦ୍ ଦୁଇ ମହଂ ପରମ ଯୋଗମ ଯୋଗେଶ୍ୱର କୃଷ୍ଣ ସାକ୍ଷାତ କଥିତ ସ୍ୱୟଂ। ଭଗବାନ ଯାହା କହୁଛନ୍ତି ଆମେ ଏଇ ପାଠ କରୁଛେ, କିନ୍ତୁ ସଞ୍ଜୟ ଯେଉଁ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ, ସେ ସବୁ ଦେଖୁଛନ୍ତି ଏବଂ ଶୁଣୁଛନ୍ତି, ଭଗବାନ କଥା ଶୁଣୁଛନ୍ତି, ସାକ୍ଷାତ ଭଗବାନ କଥା ଶ୍ରବଣ କରୁଛନ୍ତି ସେ। ତେଣୁ ଏ ମୁନିଋଷିମାନେ ପିଣ୍ଡାରିକ କ୍ଷେତ୍ରରେ ରହିଥିଲେ, ଭଗବାନ ଲୀଳା ଦର୍ଶନ କରିବେ, ଭଗବାନ କଥା ଶ୍ରବଣ କରିବେ, ରହିଥିଲେ ସବୁବେଳେ ରହିଛନ୍ତି ସେଠି। ତେଣୁ ଏ ଯେଉଁ ଯଦୁବଂଶମାନେ ଶାମ୍ବକୁ କନ୍ୟାବେଶ ପକାଇ ଯାଇ ପହଞ୍ଚିଗଲେ, ପଚାରିଲେ ଏ ମୁନିମାନେ ଆପଣ କୁହନ୍ତୁ ଏ ଯେଉଁ କନ୍ୟାମାନଙ୍କ ଦେଖାଯାଏ ବହୁତ ସୁନ୍ଦରୀ, ଦେଖିବା ପାଇଁ ଶ୍ୟାମଳୀ ବର୍ଣ୍ଣ କଳା ହେଇକି ରହିଛନ୍ତି, ତାଙ୍କୁ ଲଜ୍ଜା କରୁଛନ୍ତି, ସେ ଜାଣିବା ପାଇଁ ଚାହୁଁଛନ୍ତି, ସେ ପୁତ୍ର ତାଙ୍କର ଗର୍ଭରେ ସନ୍ତାନ ଅଛି, ପୁତ୍ର ସନ୍ତାନ ଯାତ କରିବେ ନା କନ୍ୟା ସନ୍ତାନ ଯାତ କରିବେ। ତେଣୁ ଏଥିରେ ସେ ମୁନିଋଷିମାନେ କ୍ରୋଧ ହେଇଗଲା ତାଙ୍କର, ଏ ଭଗବାନଙ୍କ ଲୀଳା, ତାଙ୍କର ଦୋଷ ନୁହଁ, ସେଇଟା ଭଗବାନଙ୍କ ଇଚ୍ଛାରେ ସେଇଟା ହେଇଛି। ଆମେ କହିବାନି ମୁକ୍ତ ଜୀବ ଆମର ଦୋଷ ରହିଲା, ନା, ମୁକ୍ତ ଜୀବଙ୍କର କେବେ ଦୋଷ ନଥାଏ। ତେଣୁ ସେମାନେ କ୍ରୋଧ ପ୍ରକାଶ କରି କହିଲେ, ଜନେ ସେଠି ବୋ ବନ୍ଧା ମୂଷଣ କୂଳ ନାଶନ, ଆରେ ମୂର୍ଖମାନେ ତୁମର ସେ କନ୍ୟା ସେ ଯାତ କରିବେ ଗୋଟେ ମୂଷଳ ଯାତ କରିବେ, ଯେଉଁଟାକ ତୁମର କୂଳକୁ ନଷ୍ଟ କରିଦେବ। ମୁକ୍ତ ଜୀବଙ୍କର ଏବଂ ଦୋଷ ଅଛି କି? ତାଙ୍କର ଯେଉଁ କ୍ରୋଧ ଆସିଲା ସେ ଭଗବାନଙ୍କ ଇଚ୍ଛାରେ ହେଇଛି। ତେଣୁ ବ୍ରହ୍ମା ସେ କଥା କହୁଛନ୍ତି ଯେ ଭ୍ରମ, ପ୍ରମାଦ, ପ୍ରମାଦ କହିଲେ ଗୋଟିଏ କଥାକୁ ଆଉ ଗୋଟିଏ କଥା ବୋଲି ଭାବିବା, ପ୍ରମାଦ ଅସତ୍ୟରେ ସତ୍ୟ ମାନି, ଏ ମାୟା ଦ୍ୱାରା ସମସ୍ତେ ମୋହିତ ହେଇକିରି ଅସତ୍ୟକୁ ସତ୍ୟ ବୋଲି ମାନୁଛନ୍ତି, ଇଏ ଗୋଟେ ପ୍ରମାଦ। ଏବଂ ସବୁଠାରୁ ବଡ଼ ପ୍ରମାଦ ହେଉଛି ନିଜ ଶରୀରକୁ ଆତ୍ମା ବୋଲି ମାନିବା, ଶରୀର ହେଉଛି ଆମେ ବୋଲି ଏଇ ଜ୍ଞାନଟା ହେଉଛି, ଏ ହେଉଛି ସବୁଠାରୁ ବଡ଼ ପ୍ରମାଦ। ଏବଂ ବିପ୍ରଲିପ୍ସା, ବିପ୍ରଲିପ୍ସା କହିଲେ ଠକିବା ମନବୃତ୍ତି, ଏବଂ କରୁଣାପାଠବ, କରୁଣାପାଠବ କହିଲେ ଇନ୍ଦ୍ରିୟମାନଙ୍କର ସୀମିତ ଶକ୍ତି ରହିଛି, କିନ୍ତୁ ଏସବୁ ଦୋଷ जो विद्वान व्यक्ति जो भगवान भक्त पाखे न था जगता ब्रह्मा कहते जे न भारत में अंग मुसुप लक्षते मोर जीवा केवल मिथ्या कहना कहना एवं न भी क्वचिन में मनसो मिशागति मोर मन केवल मिथ्या प्रति आकर्षित होना मन न मे ऋषिकाणी पतंती असत पथे मोर इंद्रिय मान केवल असत पथे पतन हो कहीं जन्मे हृदय कंठ प्रत्या द्रुत हरि ये तो भगवान का हरि के सब ध्यान करती हरि कर चिंतन करती हरि कर ध्यान करती हरे कृष्णा 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 हरे 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 राम 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 हरे हरे तेणु ब्रह्मा से कहे जे कहीं अंधकार होती ना नीति गर्भ से जो सतान आने सब से आने से वैकुंठ टकर सप्तम द्वार थे जय और विजय से ही बर्तन आसिक गर्भ से स्थापन होती से अंधकार आसी तेणु से वर्णना करेंगे भागवत भगवत साम्राज्य वर्णना करगवत साम्राज्य कौन सी कल्पना नुह फिल्म लिखा तो लिखा इज प्योरली इमाजिनेशन बिल्कुल लिखा इट इज फिक्शन सब कल्पना किंतु जो मैंने प्रकृत परंपरें शास्त्र को ग्रहण करना से मैंने वैदिक शास्त्र को कहते ये हूँ माइथोलोजी माइथोलोजी मैंने ये कल्पना ये सब कल्पना नुह ये हूँ वास्तव घटना से मैंने सीमित बुद्धि मध्यम ये बुझीपार ना जेहतु से उपयुक्त परंपरें आसुना तेणु से बुझीपार ना प्रकृत शास्त्र अर्थ को बुझीपार ना तेणुक से कहते माइथोलोजी ये सब कल्पना हिंदू माइथोलोजी भी कहते ये सब कल्पना ये सब कल्पना नुह ये हूँ प्रकृत घटना तेणु चीत जगतर साम्राज्य वर्णना करते सुंदर सेठिकार सी हूँ प्रकृत जगत ये भौतिक जगत हूँ तार विकृत प्रतिफलन भगवत प्रथम से क्या कहले ऊर्ध मूल मद शाक मत्स्य प्राहुर अभ्यम ये भौतिक जगत एभली गोटे वृक्ष जोटाकर मूल सब ऊर्ध को रही शाखा प्रसाद सब तल को रही तेणु प्रभुपाद महाराज कहते ये वृक्ष आम कौट देखा ना जो जलाशय सब रही समुद्र सरी नदी पुष्करणी इत्यादि जो रही तार जो बंधरे जो रही गच इत्यादि रही देखा जल से तार रिफ्लेक्शन देखा प्रतिफलन देखा तो ओलटा देखा तेणु ये भौतिक जगत हूँ से चीत जगत प्रतिफलन तेणु से चीत जगत विषय वर्णना कर ब्रह्मा कहते कि आउ कि कहना मैत्र मुनि जी कहे विद्रोह को कि ब्रह्मा संवाद कहे देवता मान सब संवाद होता ब्रह्मा से संवाद कहे से आम ये बस गोटे जगार बस सबकि सब विश्वर सबू स्थान संवाद पाचे ये भौतिक जगत भौतिक जगत बाहर चीत जगत मैं संवाद आम पाईपे शास्त्र मध्यम आम ये सब ज्ञान प्राप्त होते वैकुंठ लोक वैकुंठ लोक के जड़े से एलिजिबिलिटी ना से योग्यता ना से केवल जापरिया ना से कि चारिकुमार जाठी चारिकुमार जहाँ देखिले ब्रह्मा जापारे सब देखिले चार पुत्र चारिकुमार से ज्ञान शक्तिर अवतार से भगवान अवतार चारिकुमार ब्रह्मा मध्य भगवान जो अवतार रजगुण अवतार तेणु से चीत जगत वर्णना करगवत साम्राज्य वर्णना पंचम स्कंदर शीर्षक हूँ सहीटा भगवत साम्राज्य वर्णना भगवत साम्राज्य जो प्रकृति आमर हूँ से आम से स्थान हो स्थान ये भौतिक जगत आम स्थान नुह कारण आम हूँ सब रोचे सनातन किंतु ये भौतिक जगत हूँ अनित्य ए नित्य नुह अनित्य तेणु आमर ये स्थान ना भक्ति सिद्धांत सृष्टा को कहती ये दिस प्लेस इज नॉट ए फिट प्लेस फॉर एनी जेंटलमैन टू लिव प्रकृत भद्रव्य स्थान नुहे प्रभुपाद महाराज सब एक कहते गो बैक टू गड एंड भगवत साम्राज्य जावाई भगवान भगवत भगवत साम्राज्य से आगवत साम्राज्य से वार्ता प्रदान करती थे मदन मोहन मालव्या से आसते भक्ति सिद्धांत सरस्वती पाक
ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ ସମୟରେ ଆମର ଯେଉଁ ପତ୍ରିକା ସବୁ ଧାର୍ମିକ ପତ୍ରିକା ସବୁ ରହିଛି ସେସବୁ ଛାପୁଥିଲେ। ତେଣୁ ସେ କହିଲେ ଯେ ଆପଣ ଏତେ ସବୁ ଯେଉଁ ପତ୍ରିକା ସବୁ ସ୍ଥାପନ ଛାପୁଛନ୍ତି ଏଥିରେ କ'ଣ ସବୁ ଆଜି ରହିଛି, କ'ଣ ସବୁ ଘଟଣା ସବୁ ବର୍ଣ୍ଣନା କରାଯାଉଛି। ତେଣୁ ସିଏ କହିଥିଲେ କେଳି ଦେଖନ୍ତୁ ଆମର ଏ ବିଶ୍ୱରେ କେତେ ରହିଛି, ଦେଶ ମହାଦେଶ ସବୁ ରହିଛି ଏବଂ ଏସିଆ ମହାଦେଶରେ କେତେ ଦେଶ ସବୁ ରହିଛି, ତାହାଦେହରେ ଭାରତବର୍ଷ ରହିଛି ଗୋଟିଏ ଦେଶ ଏବଂ ଭାରତବର୍ଷରେ କେତେ ରାଜ୍ୟ ରହିଛି, ତାହାଦେହରେ ୱେଷ୍ଟ ବେଙ୍ଗଲ ଗୋଟେ ରାଜ୍ୟ, ପଶ୍ଚିମବଙ୍ଗ ଗୋଟେ ରାଜ୍ୟ, ଏଇ ପଶ୍ଚିମବଙ୍ଗ ରାଜ୍ୟରେ କେତେ ନ୍ୟୁଜ୍ ପେପର ରହିଛି, କେତେ ପ୍ରକାର ନ୍ୟୁଜ୍ ପେପର ରହିଛି। ତେଣୁ ଏଇ ଏ ଦେଶ ଭିତରେ ଜାଣିବା ପାଇଁ କେତେ ପ୍ରକାର ନ୍ୟୁଜ୍ ପେପର ରହିଛି, ଏ ସମସ୍ତ ଭୌତିକ ଜଗତ ହେଉଛି ସମଗ୍ର ଜଗତର ଚାରି ଗୁଣରୁ ଭାଗେ, ଆଉ ତିନି ଗୁଣ ରହିଛି ସେ ସାମ୍ରାଜ୍ୟ ଭୌତିକ ଭଗବତ ସାମ୍ରାଜ୍ୟ, ଆଉ ଭୌତିକ ଜଗତର ତିନି ଗୁଣ। ତେଣୁ ତା ବିଷୟରେ ଯଦି ବର୍ଣ୍ଣନା କରାଯିବ କେତେ ନ୍ୟୁଜ୍ ଆସିବ ହିସାବ କର। ମଦନ ମୋହନ ମାଲବ୍ୟଙ୍କୁ ସେ କଥା କହିଛନ୍ତି, ସେ ଆଶ୍ଚର୍ଯ୍ୟ ହେଇଗଲେ କ'ଣ ଭଗବାନଙ୍କ ବିଷୟରେ ବା ଭଗବତ ସାମ୍ରାଜ୍ୟ ବିଷୟରେ କ'ଣ ଏତେ କ'ଣ ଅଛି ଯେ ପଢ଼ିବା, ଭଗବାନ ବିଷୟରେ ଏତେ ରହିଛି ଅନନ୍ତ ଦେବ ଭଗବାନଙ୍କ ଗୁଣଗାନ କରୁଛନ୍ତି ସେ ସବୁ ନାହିଁ, ଏ ପର୍ଯ୍ୟନ୍ତ ସେ ସବୁ ନାହିଁ, ଗୋଟିଏ ମୁଖରେ କହୁନାହାନ୍ତି ଭଗବାନଙ୍କ ଗୁଣ, ଏକ ହଜାର ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ନାନ୍ତ୍ୟମ ବିଦା ମହମି ମୁନୟୋ ପ୍ରଜାସ୍ତେ ମାୟାବଳସ୍ୟ ପୁରୁଷସ୍ୟ ପୃଥୋ ବରାଜେ ଗାୟନ ଗୁଣନ ଦଶଶତା ମନ ଆଦିଦେବ ଦଶଶହ ଅନନ ଯାହାଙ୍କର ଆଦିଦେବ ଅନନ୍ତ ଦେବ ଏକ ହଜାର ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ଶେଷ ଅଧୁନା ବି ସମବଶ୍ୟ ଚିନାଶ ପାର ଏ ପର୍ଯ୍ୟନ୍ତ ମଧ୍ୟ ଶେଷ ହେଇପାରୁନାହିଁ। ତେଣୁ ସେହି ଭଗବତ ସାମ୍ରାଜ୍ୟର ଆମର ସୌଭାଗ୍ୟକ୍ରମେ ଆମେ ସେହି ଭଗବତ ସାମ୍ରାଜ୍ୟର ବିଷୟରେ ଜାଣିବା, ଭଗବତ ସାମ୍ରାଜ୍ୟ କେତେ ରହିଛି, ପ୍ରକୃତ ଜଗତ ସେ ହେଉଛି ପ୍ରକୃତ ଜଗତ, ଏ ଭୌତିକ ଜଗତ ହେଉଛି ପ୍ରାକୃତ ଜଗତ, ସେ ହେଉଛି ଅପ୍ରାକୃତ ଜଗତ, ଇଏ ହେଉଛି ଅନିତ୍ୟ ଜଗତ, ସେ ହେଉଛି ନିତ୍ୟ ଜଗତ, ସେହି ନିତ୍ୟ ଜଗତର ସମ୍ବାଦ ଆମେ ପ୍ରାପ୍ତ ହେବା ଏଇ ଭଗବାନଙ୍କର ଲୀଳାରେ। ଆମେ ଭଗବାନଙ୍କ ଧାମ ବିଷୟରେ ମଧ୍ୟ ଶୁଣିବା, ଶ୍ରବଣ କରିବା, ଭଗବାନଙ୍କର ଲୀଳା ମଧ୍ୟ ଶୁଣିବା, ଭଗବାନ ନିଜେ ଆସିବେ, ଚାରି କୁମାରଙ୍କୁ ଆସିବେ, ଏସବୁ ବର୍ଣ୍ଣନା କରାଯିବ। ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଗାଇ ଗୋତ୍ମାନନ୍ଦେ ଜୟ ଶ୍ରୀ ଗୋପାଳ। ଏଇ ବୃହତ ଭାଗବତ ଚାଳିଶ ତିନି ବର୍ଷ ହେଇଗଲାଣି, ସେଇ ଆରମ୍ଭରୁ ଭାଇ ହଁ ଆଜ୍ଞା ହଁ।